ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଆଜି ହେରା ପଞ୍ଚମୀ ନୀତି ପାଳନ କରାଯିବା। ଜଗଜ୍ଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍। ସେଥିଲାଗି ଶରଧାବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗବେ। ଇତାର ଉତ୍ତରୁ ମା ଲକ୍ଷ୍ମୀ ହେରା ଗୌରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରବେ। ଶ୍ରୀଗୁଣ୍ଡିଚା ଯାତ୍ରାର ପାଞ୍ଚ ନମ୍ଘର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମା ଲକ୍ଷ୍ମୀ ରଥ ପାଖେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି କରାଯାଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ପଛେ ମୈଲମ ଚନ୍ଦନ ଲାଗି ଆଉ ବଡ଼ସିଂହାର ହେଇକରି ଡେରି ରାତି ପହୁଡ଼ ହେବା। ଦେଶେ ଦ୍ରବ୍ୟ ଆଉ ସେବାକର ଜିଏସ୍ଟି ଲାଗୁ ହେବାର ଆଜ 8 ବଛର ପୁରିଛି। ଏକଠାନିଆ ଅର୍ଥନୀତି ଲକ୍ଷ୍ୟ ନେଇକରି 2017 ଜୁଲାଇ 1 ତାରିଖ କେନ୍ଦ୍ର ସରକାର ଇ ବ୍ୟବସ୍ଥା ଲାଗୁ କରିଥିଲେ। ଇତାର ଜରିଏ ବେପାର ଖର୍ଚ୍ଚା କମ୍ କରବାର ସାଙ୍ଗେ ରାଜ୍ୟମାନଙ୍କର ଭିତରେ ମାହାଲିଆ ଦର ପରିବହନକେ ତହକା ଯାଇଥିଲା। ରାଜସ୍ୱ ସଂଗ୍ରହତି ଅହର ଅଭିବୃଦ୍ଧି ଆଉ 1,50,00,000 ଅଧିକା ସକ୍ରିୟ କରଦାତା ଜିଏସ୍ଟିର 8 ବଛର ସଫଳତାର ପ୍ରମାଣ ଦେଉଛି। ସୂଚନା ଅନୁସାରେ ଗଲା ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ 22,08,000 କୋଟି ଟଙ୍କାଥି ପହଞ୍ଚିଛି। ଗଲା 5 ବଛର ଭିତରେ ଇଟା 2 ଗୁଣା ବଢ଼ିଛି। ରାଜ୍ୟ ସରକାର ଇ ଖେଡ଼େ 14,00,000 ମେଟ୍ରିକ୍ ଟନ୍ ଡାଲୁଆ ଧାନ ଘିନ୍ବାର ଲକ୍ଷ୍ୟ ରଖିଥିବାର ବେଲ୍କେ ଶେଷ ଦିନ ତକ 19,00,000 ମେଟ୍ରିକ୍ ଟନ୍ ଧାନ ଠୋଲ୍ କରିଛନ୍ ବୋଲି ଗଲାକାଲି ହୋଇଥିବା ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକଟି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ସୂଚନା ଅନୁସାରେ ପ୍ରକୃତ ଚାଷୀ ହିତାଧିକାରୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ଲାଭ ଯୋଗାଇ ଦେବାର ଲାଗି ଆଇବା ବଛରଠାନୁ ଇ କେୱାଇସି ଯୋଜନା ଲାଗୁ କରାଯିବା। ସେନ୍ତା ସାରା ଭାରତନୁ ଓଡ଼ିଶା ଗୋଟେ ମାତ୍ର ରାଜ୍ୟ ଆଏ ଯେନ୍ଠାକି ଚାଷୀମାନଙ୍କୁ ଡାଲୁଆ ଚାଷ ବେଲ୍କେ ଇନ୍ପୁଟ୍ ସବ୍ସିଡି ଆଉ ଏମ୍ଏସ୍ପି ବାବଦେ କ୍ୱିଣ୍ଟାଲ ପିଛା 3,100 ଟଙ୍କା ଦିଆଯାଉଛି ବୋଲି କୁହାଯାଇଛି। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟର 45,000 ବିଦ୍ୟାଳୟନ ଶିଶୁ ବାଟିକାମାନଙ୍କେ ଶିଶୁ ସେବିକାମାନଙ୍କୁ ନିଯୁକ୍ତି ଦିଆଯିବା। ଶିଶୁ ସେବିକାମାନଙ୍କୁ ସ୍କୁଲ ପରିଚାଳନା କମିଟିମାନେ ସିଧାସଳଖ ନିଯୁକ୍ତି ଦେଇପାରିବେ ବୋଲି ଗଲାକାଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଶିଶୁ ସେବିକାମାନଙ୍କ ନିଯୁକ୍ତି ଲାଗି ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ମାର୍ଗଦର୍ଶିକା ବାହାରିବା। ସେମାନଙ୍କର ମାସିକ ପାରିଶ୍ରମିକ 3,000 ଟଙ୍କା ରହିବା। ସମଗ୍ର ଶିକ୍ଷା ପାଣ୍ଠିନୁ ଏହି ଟଙ୍କା ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମିର୍ଦ୍ଧା ଟୋପୋଙ୍କୁ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଶ୍ରୀ ଟୋପୋ ଏହାଦେ କେନ୍ଦୁଝର ଜିଲ୍ଲା ଡୁଡାନ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱଥି ଅଛନ୍। ରାଜ୍ୟ 76 ନମ୍ବର ବନ ମହୋତ୍ସବ ସପ୍ତାହ ଆଇଷ୍ଠାନୁ ମୂଲ ହେଉଛି। ଏହି ଅବସରରେ ରାଜ୍ୟ ଜଙ୍ଗଲ ଆଉ ପରିବେଶ ବିଭାଗ ତରଫ ସାରା ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଏହି ଅବସରରେ ଗଛ ଲଗାଯିବାର ସହିତ ପରିବେଶ ସୁରକ୍ଷା ଦିଗେ ସଚେତନତା କାର୍ଯ୍ୟକ୍ରମମାନ କରାଯିବା। ବନ ମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି 1 ପେଡ଼ ମା କେ ନାମ ଅଭିଯାନ ଜରି ଗଛ ଲଗାବାରକେ ଆହ୍ୱାନ ଦେଇଛନ୍। ଆଜ୍ ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଆର୍ ତ୍ୟାଗକେ ସମ୍ମାନ ଜନେଇକରି 1991 ଜୁଲାଇ 1 ତାରିଖନୁ ପଶ୍ଚିମବଙ୍ଗର ନାକରା ଡାକ୍ତର ଆଉ ଆଖର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରୟଙ୍କ ଜନ୍ମଦିନକେ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଏ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ସେନ୍ତା ଦେଶର ଅର୍ଥନୀତି ସୁରକ୍ଷା ଦିଗେ ମାର୍ଗଦର୍ଶନ ଦେଉଥିବା ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କର ସମ୍ମାନ ଲାଗି ଆଜି ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଦିବସ ପାଳନ କରାଯାଉଛି। 1949 ଠାନୁ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପ୍ରତିଷ୍ଠାନ ତରଫ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ ଦିନିକିଆ ସାରସ୍ୱତ ଆସର ଆଉ କବିତା ପାଠୋତ୍ସବ ବୌଦ୍ଧ ଟାଉନ୍ ହଲ୍ଠାରେ ହୋଇଯାଇଛି। ଏକାଡେମୀର ସଭାପତି ଧ୍ରୁବଚରଣ ଘିବେଲାଙ୍କର ସଭାପତିତ୍ୱଥି ହୋଇଥିବା କାର୍ଯ୍ୟକ୍ରମଟି ଅତିଥି ଭାବେ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରତାପ କୁମାର ରଥ ଯୋଗ ଦେଇଥିଲେ। ରାଜ୍ୟର 30 ଜିଲ୍ଲାରୁ ଆସିଥିବା କବି ଆଉ କବୟିତ୍ରୀମାନେ ଭିନ୍ ଭିନ୍ ବିଷୟ ଉପରେ କବିତା ପାଠ କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରବଳରେ ରାଜ୍ୟର ବଡ଼ଭାଗୀ ଜାଗାରେ ଜବର ବର୍ଷା ଲାଗି ରହିଛି। ଆଇବା 4 ତାରିଖ ତକ ଏନ୍ତା ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ ରାଜ୍ୟର 21 ଜିଲ୍ଲାରେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।